ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ବାର୍ତ୍ତମାଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି। ବିହାରର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ପାଞ୍ଚଟି ସଂସଦୀୟ କ୍ଷେତ୍ରରେ ଏନ୍ଡିଏ ଓ ମହାମେଣ୍ଟର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ସାଧାରଣ ସଭାମାନ କରିଛନ୍ତି। ଦୁବାଇରେ ବିଶ୍ୱସ୍ତରୀୟ ରିଟେଲ୍ ଶିଖର ସମ୍ମିଳନୀ 2024 ଆରମ୍ଭ ହୋଇଛି। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ୱାରା ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ 67 ଜଣ ସନ୍ଦିଗ୍ଧଙ୍କୁ ପୁଲିସ୍ ଅଟକ ରଖିଛି ଏବଂ ସାଂଘାଇଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ବିଶ୍ୱକପ୍ ତୀରଚାଳନା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଦଳ ଫାଇନାଲ୍ରେ ପ୍ରବେଶ କରିଛି। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି କହିଛନ୍ତି, ଦେଶ ହେଉ ଅବା ମଧ୍ୟପ୍ରଦେଶ, ବିକାଶ ସେତେବେଳେ ହୋଇଥିଲା ଯେତେବେଳେ କଂଗ୍ରେସ କ୍ଷମତାରୁ ଯାଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ସାଗରର ବାର୍ତ୍ତମାଠାରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସଠିକ୍ ନୀତି ଓ ଦୃଷ୍ଟିକୋଣ ରହିଲେ ବିକାଶ ହୋଇଥାଏ ବୋଲି ସେ କହିଛନ୍ତି। କଂଗ୍ରେସ ଶାସନ ସମୟରେ ମଧ୍ୟପ୍ରଦେଶ ଏକ ପଛୁଆ ରାଜ୍ୟ ଭାବେ ପରିଚିତ ଥିଲା ବୋଲି ଶ୍ରୀ ମୋଦି ମନେ ପକାଇ ଦେଇଥିଲେ। ସେ କହିଥିଲେ, ଆଜି ସେହି ମଧ୍ୟପ୍ରଦେଶ ବିଜେପି ଶାସନ ସମୟରେ ବିକାଶର ନୂଆ ଶିଖରରେ ପହଞ୍ଚୁଛି। ରାଜ୍ୟରେ ଐତିହାସିକ କେନ୍ ବେତୱା ଲିଙ୍କ୍ ପ୍ରକଳ୍ପ ଆରମ୍ଭ ହୋଇସାରିଛି। ଶ୍ରୀ ମୋଦି କହିଛନ୍ତି, ରାଜ୍ୟରେ ଉଚ୍ଚକୋଟୀର ଜାତୀୟ ରାଜପଥର ଏକ ସମ୍ପୂର୍ଣ୍ଣ ନେଟ୍ୱାର୍କ ନିର୍ମାଣ କରାଯାଉଛି। ନର୍ମଦା ପ୍ରଗତି ପଥ ହେଉ କି ବିନ୍ଧ୍ୟା ପ୍ରଗତି ପଥ, ମାଲୱା ନିୱାର୍, ମଧ୍ୟ ଭାରତ ହେଉ କିମ୍ବା ବୁନ୍ଦେଲଖଣ୍ଡ ପ୍ରଗତି ପଥ ହେଉ, ଏହି ଏକ୍ସପ୍ରେସ୍ୱେ ନୂଆ ମଧ୍ୟପ୍ରଦେଶର ପରିଚୟ ପାଲଟିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଧର୍ମ ଆଧାରିତ ସଂରକ୍ଷଣକୁ ବିରୋଧ କରି ଶ୍ରୀ ମୋଦି କହିଛନ୍ତି, ଆମ ସମ୍ଭିଧାନ ନିଷେଧ କରିଛି କାହାକୁ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ। ବାବାସାହେବ ଆମ୍ବେଦକର ନିଜ ଧର୍ମ ଆଧାରିତ ସଂରକ୍ଷଣ ବିରୋଧୀ ଥିଲେ, କିନ୍ତୁ କଂଗ୍ରେସ ବହୁ ବର୍ଷ ତଳୁ ଧର୍ମ ଆଧାରିତ ସଂରକ୍ଷଣର ଧାରା ଆରମ୍ଭ କରିଥିଲା। 2009 ନିର୍ବାଚନ ହେଉ କି 2014 ନିର୍ବାଚନ, କଂଗ୍ରେସ ନିଜର ଇସ୍ତାହାରରେ ଧର୍ମ ନାମରେ ସଂରକ୍ଷଣ ଦେବାକୁ ପ୍ରତିଶ୍ରତି ଦେଇଥିଲା। ଏସ୍ସି ଏସ୍ଟି ଓ ଓବିସିର 15% ସଂରକ୍ଷଣ କାଟି ଧର୍ମ ଆଧାରରେ ସଂରକ୍ଷଣ ଦେବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ସାଗରଙ୍କ ପରେ ମୋଦି ବେତୁଲ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଦା ଜିଲ୍ଲାର ଆବଗାଁ ଖୋର୍ଦ୍ଧାରେ ଏକ ସାଧାରଣ ସଭା କରିବେ। ଏହାପରେ ସନ୍ଧ୍ୟାରେ ରାଜଧାନୀ ଭୋପାଳରେ ଏକ ରୋଡ୍ ଶୋ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ପାଞ୍ଚଟି ସଂସଦୀୟ କ୍ଷେତ୍ରରେ ଏନ୍ଡିଏ ଓ ମହାମେଣ୍ଟର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ସାଧାରଣ ସଭାମାନ କରିଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଭାଗଲପୁରରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଆଇଏନ୍ଆଇ ଆଲାଏନ୍ସ ଅଧୀନରେ ଏକାଠି ହୋଇଥିବା ସମସ୍ତ ବିରୋଧୀ ଦଳ ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିକୁ ନେଇ ଜନସାଧାରଣଙ୍କ ଉପରେ ଆସ୍ଥା ପ୍ରକଟ କରି ଦେଶର ଛବିକୁ ବଦଳାଇଛନ୍ତି। ବିଜେପି ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରତିଶ୍ରତିବଦ୍ଧ। ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି ରାମବିଳାସ ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅନ୍ୟ ନେତାମାନେ ମଧ୍ୟ ରୋଡ୍ ଶୋ ଏବଂ ଜନସଭାରେ ଆୟୋଜନ କରୁଛନ୍ତି। ଅପରପକ୍ଷରେ ମହାମେଣ୍ଟରେ ଆର୍ଜେଡି, କଂଗ୍ରେସ, ବିକାଶଶୀଲ ଇନ୍ସାନ୍ ପାର୍ଟି ଏବଂ ବାମପନ୍ଥୀ ଦଳର ନେତାମାନେ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ପ୍ରଚାର କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭାଗଲପୁର, କଟିହାର, ବାଙ୍କା, କିଶନଗଞ୍ଜ ଓ ପୂର୍ଣ୍ଣିଆ ଲୋକସଭା ଆସନ ପାଇଁ ଆସନ୍ତା ଶୁକ୍ରବାର ମତଦାନ ହେବ। ମହାରାଷ୍ଟ୍ରର ଅମରାବତୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫରତୱାଡ଼ା ବ୍ଲକରେ ପ୍ରଚାର କରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭାରତରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି ଏବଂ ଯୁବକମାନେ ନିଯୁକ୍ତି ସୁଯୋଗ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ସେଠାରେ ଆଜି ଶ୍ରୀ ଗାନ୍ଧି କଂଗ୍ରେସ ପ୍ରାର୍ଥୀ ବଲୱନ୍ତ ୱାଙ୍ଗଡ଼େଙ୍କ ସପକ୍ଷରେ ଏକ ନିର୍ବାଚନୀ ପ୍ରଚାର ର୍ୟାଲିକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି, ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ସ୍ନାତକ ଏବଂ ଡିପ୍ଲୋମା ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ସରକାରୀ, ବେସରକାରୀ ଏବଂ ସରକାରୀ ଉଦ୍ୟୋଗରେ ସେମାନଙ୍କୁ ଦକ୍ଷତା ଅନୁଯାୟୀ ନିଯୁକ୍ତି ପ୍ରଦାନ କରିବ। ସେମାନଙ୍କ ବ୍ୟାଙ୍କ ଜମାଖାତାରେ ବାର୍ଷିକ 1,00,000 ଟଙ୍କା ପ୍ରଦାନ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ନୀତିକୁ ସମାଲୋଚନା କରି ଶ୍ରୀ ଗାନ୍ଧି କହିଛନ୍ତି, ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବା ପରେ ଗରିବ କୃଷକଙ୍କ ଋଣ ଛାଡ଼ କରାଯିବ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଏହି ଆସନରୁ ବର୍ତ୍ତମାନର ସାଂସଦ ନବନୀତ ରାଣାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ଶୁକ୍ରବାର ଅମରାବତୀ ଲୋକସଭା ନିର୍ବାଚନ ମଣ୍ଡଳୀରେ 37 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଆଗ୍ରା ଆସନ ସମେତ 10 ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି ଆସନରୁ ବିଜେପି ପୁଣିଥରେ ସାଂସଦ ଏସ୍ପି ସିଂହ ବାଘେଲଙ୍କୁ ପ୍ରାର୍ଥୀ କରିଛି। ବହୁଜନ ସମାଜ ପାର୍ଟି କଂଗ୍ରେସ ନେତା ସତ୍ୟବେହନଙ୍କ ଝିଅ ପୂଜା ଅମରୋହିଙ୍କୁ ପ୍ରାର୍ଥୀ କରିଥିବାବେଳେ ସମାଜବାଦୀ ପାର୍ଟି ସୁରେଶ ଚାନ୍ଦ କର୍ଦମଙ୍କୁ ଟିକେଟ୍ ଦେଇଛି। ଏମାନଙ୍କ ବ୍ୟତୀତ ଅନ୍ୟ 8 ଜଣ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢୁଛନ୍ତି। ଆଗ୍ରା ଲୋକସଭା ଆସନ ଅଧୀନରେ 5 ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଏହି ଆସନରେ ସମୁଦାୟ 17,57,046 ଜଣ ମତଦାତା ଅଛନ୍ତି। ସେଥିମଧ୍ୟରୁ 9,85,105 ଜଣ ପୁରୁଷ ମତଦାତା ଥିବାବେଳେ 8,68,37 ଜଣ ମହିଳା ମତଦାତା ଓ 98 ଜଣ ଅନ୍ୟ ବର୍ଗର ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରୁ 18-19 ବର୍ଷ ବୟସର ମତଦାତାଙ୍କ ସଂଖ୍ୟା 21,343 ରହିଛି। ଦୁବାଇରେ ବିଶ୍ୱସ୍ତରୀୟ ରିଟେଲ୍ ଶିଖର ସମ୍ମିଳନୀ 2024 ଆରମ୍ଭ ହୋଇଛି। ରିଟେଲ୍ର ଭବିଷ୍ୟତକୁ ଦୃଷ୍ଟିରେ ରଖି 8 ପ୍ରମୁଖ ବିଷୟବସ୍ତୁ ନେଇ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ବିଶ୍ୱବ୍ୟାପୀ ଖୁଚୁରା ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏବଂ ସୁଯୋଗର ମୁକାବିଲା କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ଶିଖର ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବ୍ରିକ୍ ଆଣ୍ଡ ମୋର୍ଟାର ଷ୍ଟୋର, ଡାଟା, ଡିଜିଟାଲ୍ ରୂପାନ୍ତରୀକରଣ, ଅଣୁ ଅର୍ଥନୀତି, ଯୋଗାଣ ଶୃଙ୍ଖଳ ପରିଚାଳନା, ସ୍ଥାୟିତ୍ୱ ନୈତିକତା ଏବଂ ପ୍ରତିଭା ଅନ୍ୱେଷଣ ଆଦି କ୍ଷେତ୍ରରେ ଏହି ବୈଠକରେ ଆଲୋଚନା ହେଉଛି। ଏହି ସମ୍ମିଳନୀରେ 30 ଅଧିକ ଦେଶର 900 ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ନୂତନ କ୍ରେଡିଟ୍ କାର୍ଡ ପ୍ରଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଅନ୍ଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ୍ ଜରିଆରେ ନୂଆ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ଏହି କ୍ରେଡିଟ୍ କାର୍ଡ ବିତରଣ ଉପରେ ଆର୍ବିଆଇ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ 2022 ଓ 2023 ବର୍ଷ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଆୟକରକୁ ନେଇ ଉପୁଜୁଥିବା ସମସ୍ୟାର ସମାଧାନ ନ କରିବାକୁ ନେଇ ଆର୍ବିଆଇ ପଦକ୍ଷେପ ନେଇଛି। ଜାମ୍ମୁ କାଶ୍ମୀର ରାଜୌରୀ ଜିଲ୍ଲାର ଏକ ଗ୍ରାମରେ ଲସ୍କର ଇ ତୟବାର 2 ଆତଙ୍କବାଦୀଙ୍କ ଦ୍ୱାରା ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ ପୁଲିସ୍ ଆଜି 67 ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆମ ଜାମ୍ମୁ ପ୍ରତିନିଧିଙ୍କ ସୂଚନା ଅନୁସାରେ ରାଜୌରୀ ଜିଲ୍ଲାର ଥାନା ମଣ୍ଡି ଉପଖଣ୍ଡ ଅନ୍ତର୍ଗତ ସାହାଦାର ସରିଫ୍ ଅଞ୍ଚଳର କୁଣ୍ଡା ଗ୍ରାମର 2 ତଳେ ଜଣେ ଯବାନଙ୍କ ଭାଇକୁ ହତ୍ୟା ଘଟଣାରେ 2 ସନ୍ତାସବାଦୀଙ୍କ ହାତ ଥିବା ନେଇ ପୁଲିସ୍ ସନ୍ଦେହ କରୁଛି। ଜଣେ ଆତଙ୍କବାଦୀକୁ ଚିହ୍ନଟ କରି ପୁଲିସ୍ ତା'ର ଫଟୋ ସର୍ବସାଧାରଣରେ ପ୍ରକାଶ କରି ତାକୁ ଧରାଇବା ପାଇଁ 10,00,000 ପୁରସ୍କାର ରାଶି ଘୋଷଣା କରିଛି। ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନର ଛାତ୍ର ଚିଦାନନ୍ଦ ନାୟକଙ୍କ ଚଳଚ୍ଚିତ୍ର 77ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ଲା ସିନେ ପ୍ରତିଯୋଗିତାମୂଳକ ବିଭାଗରେ ମନୋନୀତ ହୋଇଛି। ତାଙ୍କ ଚଳଚ୍ଚିତ୍ର ସନ୍ଫ୍ଲାୱାର୍ସ ୱେୟାର୍ ଫାଷ୍ଟ ୱାନ୍ସ ଟୁ ନୋ 77ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ମନୋନୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଚଳଚ୍ଚିତ୍ର ମହୋତ୍ସବ ନୂତନ ପ୍ରତିଭାଙ୍କୁ ଚିହ୍ନଟ କରି ଉତ୍ତମ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଉତ୍ସାହିତ କରିଥାଏ। ସାଙ୍ଘାଇଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ବିଶ୍ୱକପ୍ ତୀରଚାଳନା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା କମ୍ପାନୀ ଦଳ ଆଜି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ ମ୍ୟାଚ୍ରେ ଭାରତର ଅଭିଷେକ ବର୍ମା, ପ୍ରିୟାଂଶ ଓ ପ୍ରଥମେଶ ଫୁଗେଙ୍କୁ ନେଇ ଗଠିତ କମ୍ପାଉଣ୍ଡ ପୁରୁଷ ଦଳ ଦକ୍ଷିଣ କୋରିଆକୁ 235-233 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେହିପରି ଜ୍ୟୋତି ସୁରେଖା ଧନମ, ଅଦିତି ଗୋପୀଚାନ୍ଦ ଓ ପ୍ରଣୀତ କୌରଙ୍କୁ ନେଇ ଗଠିତ ମହିଳା ଦଳ ଏଷ୍ଟୋନିଆକୁ 235-230 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ବର୍ତ୍ତମାନଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ 5 ସଂସଦୀୟ କ୍ଷେତ୍ରରେ ଏନ୍ଡିଏ ଓ ମହାମେଣ୍ଟର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ସାଧାରଣ ସଭାମାନ କରିଛନ୍ତି। ଦୁବାଇରେ ବିଶ୍ୱସ୍ତରୀୟ ରିଟେଲ୍ ଶିଖର ସମ୍ମିଳନୀ 2024 ଆରମ୍ଭ ହୋଇଛି। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ୱାରା ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ 67 ଜଣ ସନ୍ଦିଗ୍ଧଙ୍କୁ ପୁଲିସ୍ ଅଟକ ରଖିଛି ଏବଂ ସାଂଘାଇଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ବିଶ୍ୱକପ୍ ତୀରଚାଳନା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଓ ମହିଳା କମ୍ପାନୀ ଦଳ ଫାଇନାଲ୍ରେ ପ୍ରବେଶ କରିଛନ୍ତି।